ମୁଁ ହଟଟାକୁ କହୁଥିଲି ଇଏ 63 ନମ୍ବର ୱାର୍ଡ ତପବନ ବସ୍ତି ରାବଣ ସାହୁଙ୍କ ସ୍ୱାମୀ ଆଉ ଯାହା ପାଇଲୁ ଖୁସି ଅଛୁ ପାଇଲେ କଣ ହବ ଏତେ ପେଟ ଭୋକ ଉପାସରେ ବସି ଦିନ ତମାନେ ଏଠି ବସିକି ଜଣା ହବ ଭିନ୍ନକ୍ଷମ ଲୋକ ଆଉ ପାଇକିରି ଯାଉଛୁ ଆଉ କଣ କରିବୁ 5ଟା ବାଜିଲାଣି ଫୁଲ ଚାଟ ଏଟା ଇଏ କମନ ହୁଇଲ ଚେୟାର ହେଇଥିଲେ ଟିକେ ଆଉ ଟିକେ ଖୁସି ହେଇଥାନ୍ତୁ ଆଉ।